बजा रे बाजा ढोल बजा आसुची परत सबुजा बजा रे बाजा ढोल बजा आसुची परत सबुजा बाजा रे बाजा ढोल बाजा आसुची परत सबुजा
ସୁମା ପଣ୍ଡା ପବିତ୍ର ଦଶହରା ଉପଲକ୍ଷେ ଗୋଟେ ବହୁତ ସୁନ୍ଦର ଭଜନ ମା ଦୁର୍ଗାଙ୍କର ରିଲିଜ ହେବା ପାଇଁ ଯାଉଛି ସାଇ କୃପା ମ୍ୟୁଜିକରେ ଆଜି କଟକ FTI ଷ୍ଟୁଡିଓରେ ରେକର୍ଡିଂ ହେଲା ଗୀତଟିକୁ ଲେଖିଛନ୍ତି ସଞ୍ଜୁ ମ୍ୟାଡ଼ାମ ଏବଂ ସଙ୍ଗୀତରେ ସଜେଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୟାସ କୁମାର। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଗୀତଟି ଭଲ ଲାଗିବ, ବହୁତ ହି ମନ ଛୁଆଁ ହେଇଛି ଗୀତଟି, ସମସ୍ତଙ୍କୁ ଭଲ ଲାଗିବ, ସମସ୍ତଙ୍କ ହୃଦୟକୁ ଛୁଇଁବ, ଆଉ ମା ଦୁର୍ଗା ଆପଣମାନଙ୍କୁ ସମସ୍ତଙ୍କୁ ଏମିତି କୃପା କରିଥିବେ।